ରାମଙ୍କର ଖୁସି ରାମ ଚଢ଼ତ ରାଜା ହଉନି ସେଥିରେ କଣ କୌଣସି, କିନ୍ତୁ ରାମଙ୍କୁ ତୁମେ ବନକୁ ଦିଅ ନା, ରାମ ବନକୁ ନ ଯାଆନ୍ତୁ କହିକି ପାଦ ଧରିଲେ ବି ହେଲାନି, କାରଣ ଇଏ ଥିଲା ଦେବତା ମାନଙ୍କର ଯୋଜନା। ରାମ ଯଦି ବନକୁ ନ ଯିବେ ତାହେଲେ କେବେ ରାବଣକୁ ମାରିବା ସମ୍ଭବ ନୁହେଁ। ରାବଣକୁ ମାରିବାକୁ ହେଲେ କେବଳ ରାବଣକୁ ରାମ ବି ମାରିପାରିବେନି, ସୀତା ଦରକାର। ସୀତାଙ୍କୁ ହରଣ ନ କଲେ, ଏ ଅପରାଧ ନ କଲେ ରାବଣ ମରିବେନି। ତେଣୁ ରାମ ଯେତେବେଳେ ବନକୁ ଯାଇଛନ୍ତି ଦେବତାମାନେ ଯେତିକି ଖୁସି ନୁହନ୍ତି, ସୀତା ଯେତେବେଳେ ରାଜି ହେଇଗଲେ ବନକୁ ଯିବା ପାଇଁ, ଦେବତାମାନେ କହିଲେ ଏଥର ରାବଣଙ୍କର ମରଣ ନିଶ୍ଚିତ ହବ। ସୀତାର ଆବଶ୍ୟକ ଥିଲା କି ରାମ ଯେତେବେଳେ କହୁଛନ୍ତି ସୀତାଙ୍କୁ ଯାଆନି ବୋଲି, ଦେବତାମାନେ ହା ହା କରୁଛନ୍ତି, କାରଣ ରାମ ଆସିଲେ ଆମର କଣ ଦରକାର, ସୀତା ଆସିବାର ଅଛି, କାରଣ ସୀତାଙ୍କୁ ହିଁ ହରଣ କଲେ ରାବଣ ମୃତ୍ୟୁ ହବ। ସବୁ ଦେବତାମାନଙ୍କର ଏଇଟା ଯୋଜନା ଥିଲା, ମନ୍ଥରାକୁ ବି ପଠେଇଥିଲେ, ଆଉ ଭଗବାନ ଆମକୁ ବି ଶିଖଉଥିଲେ ଏ ଜଗତରେ ବଞ୍ଚିବାକୁ ହେଲେ କିଭଳି ଆଦର୍ଶର ସ୍ଥାପନ କରିବାକୁ ପଡିବ। ଯେମିତି ଆମେ ଆଦର୍ଶଟା କେମିତି କହୁଛେ, ଆଚରଣ କହୁଛେ, ଆମେ ଯେମିତି ପ୍ରଚାର କରୁଛେ, ଯେମିତି ପ୍ରଚାର କରୁଛି ତାର ଆଚରଣ ରହିବା ଦରକାର। ଆଚରଣର ଅନ୍ୟ ଅର୍ଥ ହଉଛି ଆଦର୍ଶଟା, ତୁ କହିଲେ କି ଶୁଣିବେନି, କରିକି ଦେଖେଇବାକୁ ପଡିବ। ଆଚରଣ ବିହୀନ ପ୍ରଚାର ଯୋଉଟା, ସେଟା ଗୋଟେ ସମାଜ ଉତ୍ପାଦ ସୃଷ୍ଟି କରିବ, ଏଟା ଆଦର୍ଶତା ନାହିଁ, ମର୍ଯ୍ୟାଦା ନାହିଁ। ରାମଜୀ ସେଟାକୁ ଶିଖେଇଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ସିଂ। ଆଉ ରାମଙ୍କର ତ ଲୀଳା ବହୁତ ରହିଛି, ମୁଁ କଣ କହିବି, ରାମ ସମୟ ଆମର କମ। ଯେତେବେଳେ ଯାଉଛନ୍ତି ବନକୁ ରାମଜୀ, ସେ ଦୃଶ୍ୟ ସବୁ ବହୁତ ବଡ ବଡ ଭଲ ଭଲ ଦୃଶ୍ୟ ରହିଛି। ଲକ୍ଷ୍ମଣ ଯେତେବେଳେ ଟେକି ଦଉଛନ୍ତି ଲକ୍ଷ୍ମଣଙ୍କର ମା, ଲକ୍ଷ୍ମଣଙ୍କୁ ଆଦେଶ ହେଇନଥିଲେ ଯିବା ପାଇଁ, କିନ୍ତୁ ଲକ୍ଷ୍ମଣ ଯେତେବେଳେ କହୁଛନ୍ତି ମା ମୁଁ ବନକୁ ଯିବି, ଭାଇ ଯାଉଛନ୍ତି, ଦେଖ ତ୍ୟାଗଟା କେମିତି ତାଙ୍କୁ ସାହାଯ୍ୟ କରୁଛି। ରାମଙ୍କର ତ୍ୟାଗ ଦେଖି ଲକ୍ଷ୍ମଣଙ୍କର ତ୍ୟାଗ ଆସୁଛି, ଆଉ ରାମ ଲକ୍ଷ୍ମଣଙ୍କର ତ୍ୟାଗ ଶୁଣିକି ଘର ଯେତେବେଳେ ମାମୁଁ ଘରୁ ଆସୁଛନ୍ତି, ସେ କହିଲେ ମୁଁ ଏବେ ସିଂହାସନ ବସିବି, କାହାର ତ୍ୟାଗ ନାହିଁ କହିଲେ ରାମାୟଣରେ। ରାମଜୀଙ୍କର ତ୍ୟାଗ, ଲକ୍ଷ୍ମଣଙ୍କର ତ୍ୟାଗ, ସୀତାଙ୍କର ତ୍ୟାଗ, ଭରତଙ୍କର ତ୍ୟାଗ, ହନୁମାନଙ୍କର ତ୍ୟାଗ, ସୁଗ୍ରୀବଙ୍କର ତ୍ୟାଗ, ବିଭୀଷଣଙ୍କର ତ୍ୟାଗ, ସମସ୍ତେ କାହା ପାଇଁ ତ୍ୟାଗ କରିଛନ୍ତି, ରାମଙ୍କ ପାଇଁ। ବିଭୀଷଣ ଲଙ୍କାପୁରକୁ ଛାଡ଼ିଦେଲେ, ନିଜ ଭାଇକୁ ଛାଡ଼ିଦେଲେ, ରାମଙ୍କ ପାଖକୁ ଆସି। ଭରତ ସିଂହାସନ ଯୋଚାଉଥିଲେ, ତାଙ୍କ ଗୁରୁ କହୁଛନ୍ତି ନା ତୁ ବସ ବୋଲି, ବଶିଷ୍ଠଙ୍କୁ ସେ କଣ କହିଲେ, ଆଜିକାଲି ଏମିତି ହେଇଗଲା ଗୁରୁ ବି ଗୁରୁଙ୍କର ବୁଦ୍ଧି ଓଲଟା ହେଇଗଲେ, ଭରତ କହିଥିଲେ ଗୁରୁଙ୍କର ବୁଦ୍ଧି ଓଲଟା ହେଇଗଲେ, ଗୁରୁ ଆଜି କହୁଛନ୍ତି ମୋତେ ସିଂହାସନ ନା ବସ, ଏ ସିଂହାସନ ରାମଙ୍କର, ମୁଁ କେମିତି ବସିବି, ମୁଁ କେବେ ବସିପାରିବି। ଭରତଙ୍କର ଏଇ ଷ୍ଟେଟମେଣ୍ଟଟା ଚକିତ କରିଦେଲା ସମସ୍ତଙ୍କୁ, ସେଥିରେ ଗୁରୁଙ୍କୁ ଡାଣ୍ଟିଦେଲେ, ଆପଣ ଗୁରୁ ହିଁ ମୋତେ କେମିତି କହୁଛନ୍ତି ରାମଙ୍କ ସିଂହାସନ ବସିବା ପାଇଁ, ମୁଁ କେବେ ବସିପାରିବି, ମୁଁ ଗୁରୁଙ୍କର ସବୁ କଥା ମାନିପାରିବି, ଏଇ କଥା ମାନିପାରିବି। କାରଣ ରାମଙ୍କର ଯୋଉ ତ୍ୟାଗଟା ଭରତଙ୍କୁ ଚକିତ କରୁଥିଲା। ଲକ୍ଷ୍ମଣ ଯେତେବେଳେ ଯାଉଛନ୍ତି ନା ମାଙ୍କୁ କହୁଛନ୍ତି, ମା ମୋତେ ଆଶୀର୍ବାଦ ଦିଅ ମୁଁ ଯିବି, ତାଙ୍କ ମା କଣ କହିଛନ୍ତି ଜାଣିଛନ୍ତି, ଏସବୁ ଆଦର୍ଶ ତ୍ୟାଗ ମର୍ଯ୍ୟାଦା, ଯେମିତି ଆମେ ଭକ୍ତ ହେଇଛେ ମହାପ୍ରଭୁଙ୍କ ସହିତ, ମହାପ୍ରଭୁ ସନାତନ ଗୋସ୍ୱାମୀ କହିଛନ୍ତି ମର୍ଯ୍ୟାଦା ରକ୍ଷଣ ହଏ ସାଧୁର ଭୂଷଣ, ସାଧୁ ବହୁତ ଜ୍ଞାନ ଜାଣିଛି ବହୁତ କିଛି କରିଛି, ସେଥିରେ କିଛି ନାହିଁ, ସାଧୁର ସେଟା ଭୂଷଣ ନୁହେଁ। ଯେଭଳି ଲଜ୍ଜା ସବୁ ଧୂଆଁ ଟାଣିବ ଆବଶ୍ୟକ ବସାଉଛନ୍ତି ଆବଶ୍ୟକ, ଯେଭଳି ନାରୀର ଲଜ୍ଜା ହଉଛି ଭୂଷଣ, ସାଧୁର ମର୍ଯ୍ୟାଦା ହଉଛି ଭୂଷଣ। ମର୍ଯ୍ୟାଦା ଲଙ୍ଘନ ଲୋକେ କରେ ଉପହାସ, ବହୁତ ଜ୍ଞାନ ଅଛି ବହୁତ କିଛି ତୁମେ କରୁଛ, ତୁମର ମର୍ଯ୍ୟାଦା ଶିଖିନ, ଲୋକ ଉପହାସ କରିବେ, ସାଧୁଟା ଏମିତି କଣ କଥା ହଉଛି, ଭକ୍ତଟା ଏମିତି କଣ କଥା ହଉଛି। ରାମଜୀ ସେଟା ଶିଖେଇଛନ୍ତି ଆଦର୍ଶ, ଆଦର୍ଶତା ମୋର ମନ ପିଲାଟା ମୁଁ ଜାଣିନି ଏଟା କେଉଁଠି ଅଛି, ବହୁତ ଦିନ ତଳେ ରାମ ଶୁଣିଥିଲି କେଉଁଠି ଗୋଟିଏ, ରାମ କଥା ତ ଆମେ ବେଶୀ ପଢିପାରୁ ନା କାଟି କାଟି ପୁଣି ଥରେ, ସୀତାଙ୍କର କେତେ ମର୍ଯ୍ୟାଦା, ସିଏ ମୁଁ ନୂଆ ନୂଆ ପ୍ରବଚନ ଦଉଥିଲି, ଦୁଇ ଚାରିଟା କଥା ଜାଣିଥିଲି କହୁଥିଲି ହରେକୃଷ୍ଣ ଉତ୍ସବରେ କୁହେ, ରାମଜୀ ଯେତେବେଳେ ବିବାହ ପାଇଁ ଯାଉଛନ୍ତି, ତାପରେ ଜାଣିଥିଲେ ଧନ ଭାଙ୍ଗିଲେ, ଆସିଲେ ଆମର ସୀତାଙ୍କର ସଖୀମାନେ ସବୁ ଆସିଛନ୍ତି, ଲକ୍ଷ୍ମଣ ଠିଆ ହେଇଛନ୍ତି, ରାମଜୀ ଠିଆ ହେଇଛନ୍ତି, ବର୍ଣ୍ଣମାଳା ଦେବେ ନା, କିନ୍ତୁ ସେ ତ ନାଜାନ ଲମ୍ବିତ ପୁରା ବହୁ ଡେଙ୍ଗା, କିଏ ରାମଜୀଙ୍କର ଦେଖିନାହାନ୍ତି, ନୀଳାମ୍ବୁଜ ଶ୍ୟାମଳ କମଳାଙ୍ଗ ସୀତା ସମାରୋପିତ ବାମ ଭାଙ୍ଗ, ଆଉ ଶ୍ୟାମଳ ଅଙ୍ଗ ତାଙ୍କର ବହୁତ ଲମ୍ବା, ସୀତା ମାତାଙ୍କର ସେ ମାଳା ଧରିଛନ୍ତି, ସେ ମାଳାଟା ଗୋଟିକି ତାଙ୍କ ଗଳାରେ ଦେଇପାରୁନାହାନ୍ତି, ସୀତା ଦେଇପାରୁନାହାନ୍ତି, ନଇଲେ ଦେବେ ସେ ଏକା ହେଇଯାଉଛନ୍ତି ନା, ସେ ଭାଙ୍ଗୁ ନାହାନ୍ତି। ରାମ ଚିନ୍ତା କରୁଛନ୍ତି ମୁଁ ଯଦି ଗଳାଟାକୁ ଭାଙ୍ଗିଦେବି ତାହେଲେ ଲୋକ ମତେ କଣ ଭାବିବେ, ଏ ସ୍ତ୍ରୀ ପ୍ରତି ଆସକ୍ତ ରାଜା ଅଯୋଧ୍ୟା ରାଜା ମୁଁ କେବେ ମଥା ଆଣିବି ନାହିଁ। ଆଉ ସୀତା କାନ୍ଦୁଛନ୍ତି, ଲକ୍ଷ୍ମଣ ଠିଆ ହେଇଛନ୍ତି, ସୀତା ଭାବୁଛନ୍ତି ଯଦି ମତେ ବିବାହ ହେବାର ନଥିଲେ, ଧନ ଭାଙ୍ଗିବାର ନଥିଲେ, ଯଦି ତାଙ୍କର ମତେ ପସନ୍ଦ ନାହିଁ ଧନ କାହିଁ ଭାଙ୍ଗିଲେ। ଆଉ ମୋ ବାପା ତ ସତ୍ୟ କରୁଛନ୍ତି ଯିଏ ଧନ ଭାଙ୍ଗିବ ମୁଁ ତାକୁ ମାରା ଦେବି, ମୁଁ ତ ମୋ ଇଚ୍ଛାରେ ବି ବାହାରୁନି। ଯଦି ରାମଜୀଙ୍କର ଧନ ଭାଙ୍ଗିବାର ନଥିଲା, ବିବାହ ନଥିଲା, ଧନ ଭାଙ୍ଗିବାର ନଥିଲା, ଧନ ଭାଙ୍ଗିଲା ବିବାହ ହେବି। ଆଉ ସୁନ୍ଦର ମାଳ ଧରିକି ଆସିଛନ୍ତି, ଠିଆ ହେଇଛନ୍ତି, ଆଖିରୁ ଝରଝର ଲୁହ ବୋହୁଛି, କେବେ ବି ରାମ କଥା ତଳୁ କରୁନାହାନ୍ତି। ମର୍ଯ୍ୟାଦା ପୁରୁଷ କ'ଣ ଶିଖିଛନ୍ତି ନା, ଆଉ ସେଟା ମର୍ଯ୍ୟାଦା ଜିନିଷଟା ଜଗତର ସବୁ ଲୋକ ଚାହିଁକି ରହିଛନ୍ତି ରାମ ଆଜି ବିବାହ ହେବେ, କିନ୍ତୁ ମର୍ଯ୍ୟାଦାକୁ କେମିତି ପାଳନ ସେ କରୁଛନ୍ତି। ଆପଣ ଓଡ଼ିଶାର ସଂସ୍କୃତି ଜାଣିନାହାନ୍ତି, ଯଦି ବର ଯିବ ବର କାହାକୁ କାହାକୁ ଜୁହାର ହୁଏ ନା, ଜାଣିଛ ନା ନାହିଁ, ବର କାହାକୁ ଜୁହାର ହବ, ମା ଦେବତାଙ୍କୁ, ଆଉ କାହାକୁ ସେ ଜୁହାର ହବନି, ଏଟା ମର୍ଯ୍ୟାଦା ନା ବିବାହ ହେଉଛି। ରାମ କହିଲେ ମତେ ଲୋକ କାମି ପୁରୁଷ କହିବେ, ସୀତା ଆଣି କାନ୍ଦୁଛନ୍ତି, ଲକ୍ଷ୍ମଣ ଦେଖିଲେ ବଡ଼ ଅଢୁଆ ହେଇଛି, କାରଣ ସୀତା ବହୁତ କୋମଳ ନା, ଲକ୍ଷ୍ମୀ ଭାଙ୍ଗି ପଡ଼ିଲେ ମାନେ ମୋର କଣ ଅବସ୍ଥା ହବ ବର୍ତ୍ତମାନ, ମତେ ଲୋକ କଣ କହିବେ। ଆଉ ବିବାହ ଯଦି ନ ହବାର ଅଛି ତାହେଲେ ପଛକୁ ପଳେଇଯିବାର ଅଛି ନା, ଠିଆ ହବାର କଣ ଅଛି ସାମ୍ନାରେ, ସାମ୍ନାରେ ଠିଆ ହେବାର କଣ, ଚଏସ ନାହିଁ, ପଳେଇଯିବାର ଅଛି ରାମଜୀ, ଆମେ ଯାଉନାହାନ୍ତି। ଲକ୍ଷ୍ମଣ ଦେଖିଲେ, ଲକ୍ଷ୍ମଣ କହିଲେ ବର୍ତ୍ତମାନ ଉପାୟ ଅଛି, ତେଣୁ ସୀତାକୁ ଠାରିଲେ, କାରଣ ଯେଉଁମାନଙ୍କର ଚିତ୍ତ ଶୁଦ୍ଧ ସେମାନେ ସଂକେତକୁ ବୁଝନ୍ତି। ଶିଷ୍ୟ ଶିଷ୍ୟକୁ ବହୁତ କଥା, ଆଜିକାଲି ବହୁତ କଥା କହିବାକୁ ପଡୁଛି, ବହୁତ ପ୍ରବଚନ ଦେବାକୁ ପଡୁଛି, ବହୁତ ବୁଝେ, ନାଇଁ ନାଇଁ, ଶିଷ୍ୟର ଅନ୍ତଃକରଣ ନିର୍ମଳ ରହିଲେ ସେ ଗୋଟିଏ କଥାରେ ବୁଝିଦେବ, ଚିତ୍ତ ଯାହାର ଯେତେ ଶୁଦ୍ଧ ତାକୁ କମ ଉପଦେଶ ଦରକାର, ସେ ସେତେ ସାଧନ କରିପାରିବ। ସୀତା ଲକ୍ଷ୍ମଣ ବାରମ୍ବାର ସୀତାଙ୍କୁ ଯାଉଥାନ୍ତି, କାରଣ ସୀତା ମା କୋମଳ ନା କାନ୍ଦୁଛନ୍ତି, ଗୋଟେ ନାରୀ ପାଇଁ ତ ଗୋଟେ ଅଗ୍ନି ପରୀକ୍ଷା ନା, ଆଉ ରାମି ପଛ ଘଟୁନାହାନ୍ତି, ସୀତା ବି ପଛ ଘଟୁନାହାନ୍ତି, ସମସ୍ତେ ଚାହିଁକି ରହିଛନ୍ତି, ରାମି ମଥା ତଳୁ କରୁନାହାନ୍ତି। ଲକ୍ଷ୍ମଣ ଗଲେ ସୀତା ପ୍ରଣାମ କରିଦେବେ, ଲକ୍ଷ୍ମଣ ପ୍ରଣାମ କରି ତଳେ ପଡ଼ିକି ରହିଲେ, ପାଦ ତଳେ ପଡ଼ିକି ରହିଲେ, ତା ରାମଜୀ କଣ କରିବାକୁ ପଡିବ, ଉଠିବାକୁ ପଡିବ, ରାମଜୀ ଯେତେବେଳେ ଉଠେଇଲେ ସୀତା ମତେ ଗଳା ପକେଇବେ, ସୀତା ମତେ ସେଇ ସମୟରେ ଗଳା ଦେଲେ ଏଇଠି ଚାଲୁ ନାହିଁ, କାରଣ ରାମଜୀ ଏତେ ମର୍ଯ୍ୟାଦା ପାଳନ କରୁଥିଲେ, ମୁଁ ଶୁଣିଥିଲି ସେତେବେଳେ ମୁଁ ଶୁଣୁଥିଲି, କେତେ ମର୍ଯ୍ୟାଦା ପାଳନ କରୁଥିଲେ, କ୍ୟା କରିଦେଲେ ନା ସୀତାଙ୍କୁ, ତାଙ୍କ ନାଁରେ ଓ ସୀତା ଅଗ୍ନି ପରୀକ୍ଷା କରିକି ଆଣିଥିଲେ। ଲକ୍ଷ୍ମଣ ସେଥିପାଇଁ କହୁଥିଲେ ମୁଁ ଦେଶଦ୍ରୋହ କରିବି, ଆପଣ ଅଗ୍ନି ପରୀକ୍ଷା କରିବା ପାଇଁ କାହିଁକି ମାଙ୍କୁ କହୁଛନ୍ତି, କାରଣ ଅଗ୍ନିଙ୍କୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦକ୍ଷିଣ ଭାରତକୁ, ବହୁତ ରାମାନନ୍ଦୀ ସାଧୁଙ୍କୁ ସେ କୃଷ୍ଣ ଭଜନରେ ପ୍ରେରିତ କରିଥିଲେ, ସେଠି ଯେତେବେଳେ ପାଇଲେ ରାମାୟଣର ସାର ଜିନିଷ ଯେ ସୀତାଙ୍କୁ ଯେତେବେଳେ ନେଇକି ଗଲେ ବନକୁ, ପ୍ରକୃତ ସୀତାଙ୍କୁ ସେ କଣ କରିଥିଲେ, ଅଗ୍ନିଦେବୀଙ୍କୁ ଦେଇଥିଲେ, ଏ ଛାୟା ସୀତାଙ୍କୁ ହରଣ କରିଥିଲା ରାବଣ, ନହେଲେ ରାବଣକୁ ବି ଛୁଇଁଦବ ସୀତାଙ୍କୁ, ଓଲଟା ସୀତାଙ୍କୁ ରାକ୍ଷସ ଛୁଇଁଦବ ସୀତାଙ୍କୁ, ଜଗନ୍ନାଥ ସୀତାଙ୍କୁ ତାକୁ ଅଗ୍ନି ପରୀକ୍ଷାରେ ପକେଇ ଦେଇଥିଲେ, ଅଗ୍ନିଦେବୀଙ୍କୁ ଦେଇଥିଲେ, ଅଗ୍ନିଦେବୀ ତାକୁ ରଖିଥିଲେ, କିନ୍ତୁ ଯେତେବେଳେ ଭଗବାନ ଆସିଲେ ନା, ରାମଜୀ କାହିଁକି କହୁଛନ୍ତି ସୀତା ଆସିଲେ ନା ଲଙ୍କାପୁରରୁ, କିନ୍ତୁ ଅଗ୍ନି ପରୀକ୍ଷା ହବ, ଅଗ୍ନି ପରୀକ୍ଷାର ଦିଟା ଅର୍ଥ, ସୀତା ଅସତି ବୋଲି ରାମଙ୍କର କେବେ ବି କଣ, ସୀତାଙ୍କ ମର୍ଯ୍ୟାଦା ଜଗତରେ କାହାର ଦେଇପାରିବେ ନା କଣ, ହନୁମାନଙ୍କର ଯାଇଥିଲେ ପାର ହେଇକି, ହନୁମାନଙ୍କର ପାର ହେଇକି ଗଲେ କଣ କରିବେ, କହିଲେ ମାରିବା କଣ ଦରକାର ମା, ମୋ କାନ୍ଧରେ ବସା ନା, ମୁଁ ଧରିକି ଫେରି ପଡ଼ିବି, ମୁଁ ଯଦି ଲମ୍ଫ ପ୍ରଦାନ କରିକି ଆସିପାରିଲି ସମୁଦ୍ର ଲଙ୍ଘନ କରି, ମୁଁ ଆପଣଙ୍କୁ ନେଇଯାଇପାରିବି, ମୁଁ କେଡ଼େ ଗୋଟେ ପାହାଡ଼ ଉଠେଇକି ଆଣିଛି, ମୋର ଏଇଟା ବଡ଼ ଜିନିଷ ନାହିଁ। ସୀତା କଣ କହିଲେ, ନାହିଁ ମୁଁ କେବେ ପରପୁରୁଷକୁ ସ୍ପର୍ଶ କରିବିନି, ମୁଁ କେବେ ଏଇଟା କରିପାରିବି, ତୁମକୁ କେତେ ସ୍ପର୍ଶ କରିବି, ମୁଁ ସ୍ପର୍ଶ କରିପାରିବି, ଏତେ ରାମଙ୍କର ଖୁସି ହବନି, ମୋର ଖୁସି ହବ, ରାବଣଙ୍କୁ ମାରିବାର ଆବଶ୍ୟକ ନଥିଲା, ତାଙ୍କୁ ଧରିକି ପଳେଇ ଆସିପାରିଥାନ୍ତେ କି ହନୁମାନ, କିନ୍ତୁ ମର୍ଯ୍ୟାଦା ନା, ମର୍ଯ୍ୟାଦା କଣ, ମର୍ଯ୍ୟାଦା ବଡ଼ ଜିନିଷ, ସେଇଟା ଭଗବାନ ଶିଖିଛନ୍ତି ବ୍ରହ୍ମଚାରୀ ବେଳେ, ଯେତେବେଳେ ବ୍ରହ୍ମଚାରୀ ଗୁରୁ ପାଠ ପଢ଼ାଇବା ପାଇଁ ମର୍ଯ୍ୟାଦା ଶିଖିଛନ୍ତି, ଗୃହସ୍ଥ ହେଲାବେଳେ, ବିମାନ ବେଳେ ମର୍ଯ୍ୟାଦା, ସବୁବେଳେ ଶାସନ କଲାବେଳେ ମର୍ଯ୍ୟାଦା, ଶୁଣିଦେଲେ ଟିକେ, ଶୁଣିଦେଲେ ତାଙ୍କ ନାଁରେ କହୁଛନ୍ତି, ସୀତାଙ୍କ ନାଁରେ ଯାଇଥିଲେ ନା, ସେ ଗରିବ ଲୋକଟି ଯାଇଛି ରାତିରେ ଫେରିନି, ସ୍ୱାମୀକୁ ଯେ ତାକୁ ରଖିବିନି, ତୁ ଅସତି ରାତିରେ କେମିତି ରହିଲୁ, ସେ କହିଲା ଆମ ରାଜା ରାମଜୀଙ୍କର, ଆମ ରାଜା ଯିଏ ତାଙ୍କ ସ୍ତ୍ରୀକୁ ରାବଣ ନେଇଗଲା, ସେ ଏତେ ଦିନ ଲଙ୍କାପୁର ହେଲେ ଦୂଷିତ ହେଲେ, ମୁଁ ଗୋଟେ ଦିନ ରହିଗଲି, ମୁଁ ଦୂଷିତ ହେଲି, ସକାଳ ଆସିକି ରାମଜୀଙ୍କର ସଖା ମାନେ ଥିଲେ, ଆସି କହିଦେଲେ ରାମଜୀ ଚିନ୍ତା କରୁଛନ୍ତି କଣ କରିବ, କଣ ରାତିରେ ଶୋଉନାହାନ୍ତି, କାରଣ ସୀତାଙ୍କୁ ତ୍ୟାଗ କରିବାକୁ ପଡିବ, କି ସେ ଜାଣିଛନ୍ତି ସେ ନିଜେ ଅଗ୍ନିଦେବଙ୍କୁ ଦେଇଥିଲେ, ସେ ତାଙ୍କ ମୁଣ୍ଡରେ ଆସୁଛି ଯେ ମୁଁ ଅଗ୍ନି ପରୀକ୍ଷା କରିବି, ଲକ୍ଷ୍ମଣ କହୁଛନ୍ତି ମୁଁ ଦେଶଦ୍ରୋହ କରିବି, ବୋଲେ ନାହିଁ, କାରଣ ଅଗ୍ନି ପରୀକ୍ଷା ବେଳେ କଣ ହେଲେ ସାୟା ସୀତା ପୁଣି ସୀତାଙ୍କ ସାଙ୍ଗରେ ଏକ ହେଇଗଲେ, ରାମଜୀ ଜାଣିଛନ୍ତି କିନ୍ତୁ ଆଦର୍ଶ ନା ପ୍ରଜାବତ୍ସ ଆଜି ପ୍ରଜାଙ୍କ ପାଇଁ ସତ୍ୟା କରନ୍ତି, ସୀତାଙ୍କୁ ତ୍ୟାଗ କରନ୍ତି, ସୀତା ବି ଦୁଃଖ କଲେନି, ସୀତା କହିକି ଗଲେ ମୂଳ ରାମାୟଣରେ ଶୁଣିବେ ଯେତେବେଳେ ଲକ୍ଷ୍ମଣ ତାଙ୍କୁ ଛାଡ଼ୁଛନ୍ତି ତ୍ୟାଗ କରୁଛନ୍ତି, ଲକ୍ଷ୍ମଣ କହିଦେଲେ ନା ରାମ ସୀତା ସବୁବେଳେ କୁହନ୍ତି ଆଶ୍ରମକୁ ଯିବା ପାଇଁ ଗର୍ଭବତୀ ଅଛନ୍ତି, ତୁମେ ତାଙ୍କୁ ନେଇଯାଅ, ତାଙ୍କୁ ଛାଡ଼ିଦେବ, ତାଙ୍କୁ ତ୍ୟାଗ କରିବ, ଆଉ ଏବେ କହିବନି, ଯେତେବେଳେ ଛାଡ଼ିବ ତାଙ୍କୁ କହିବ ଯେ ରାମ ତୁମକୁ ତ୍ୟାଗ କରିଛନ୍ତି। ରାମଜୀଙ୍କ ଚରିତ୍ରରେ କେବେ କିଛି ନାହିଁ, ରାମଜୀଙ୍କ ଚରିତ୍ରରେ କେହି କେବେ ସନ୍ଦେହ କରିଦେଲେ, ଗୋଟିଏ ଜିନିଷକୁ ସନ୍ଦେହ କର, ରାମ ଜାଣିଛନ୍ତି ସୀତା ହେଉଛନ୍ତି ସତୀ, କାହିଁକି ତ୍ୟାଗ କଲେ, କାହିଁକି ତ୍ୟାଗ କଲେ, ସମସ୍ତେ ରାମଙ୍କ ଉପରେ ଯେମିତି କୃଷ୍ଣଙ୍କ ଉପରେ ରାସ ଲେଲା ପାଇଁ ବସ୍ତ୍ର ନେଲା ପାଇଁ ଲୋକମାନେ ନ ବୁଝିପାରିକି ସନ୍ଦେହ କରନ୍ତି, ରାମଙ୍କର ଗୋଟିଏ ଲେଖ ଆଉ କୌଣସି ଲେଖ ସନ୍ଦେହ କରନ୍ତି, ଠିକ ନା ଭୁଲ, ଗର୍ଭବତୀ ଅବସ୍ଥାରେ ଛଡ଼ା କେମିତି ଛାଡ଼ିଲେ, ଜାଣିଛନ୍ତି ଭଲ ଆଗ ନାହିଁ, ସେ ପ୍ରଜାବତ୍ସ ପ୍ରଜାବତ୍ସ ପ୍ରଜା ଆସି ତ ସେଟା ଜାଣିଛନ୍ତି, ସେଥିପାଇଁ ଯେତେବେଳେ ଆମେ ଆମେ କନକ୍ଲୁଜନ ଡ୍ର କରିପାରୁନା, ଆମେ ସିଦ୍ଧାନ୍ତ ଆମେ କହୁଛେ ଏଟା ଭୁଲ ହେଲା, ନାହିଁ ସୀତା କନକ୍ଲୁଜନ ଜାଣିଛନ୍ତି, ଏ ବାଲ୍ମୀକି ରାମାୟଣରେ ଦେଖିବେ ତ ଶ୍ଳୋକଟା ମୂଳ ଶ୍ଳୋକ ଦେଖିବେ କଣ ଅଛି, ତ ଲକ୍ଷ୍ମଣ ତ ଖାଲି କାନ୍ଦୁଛନ୍ତି ନା, ସୀତା ସୀତା ବାରବାର ପଚାରୁଛନ୍ତି କାନ୍ଦୁଛ କାହିଁକି, କାହିଁକି କାନ୍ଦୁଛ କହୁନାହାନ୍ତି କିଛି, ଆଉ ରଖିଦେଲେ ଏବଂ କହିଲେ ମା ତୁମକୁ ଆଜି ଭାଇ ତ୍ୟାଗ କରିଛି, ସୀତା ମୂର୍ଚ୍ଛିତ ହେଇଗଲେ, ଆସି ପଛକୁ ଚାହିଁଲେନି, ଲକ୍ଷ୍ମଣ ପଛକୁ ଚାହିଁନାହାନ୍ତି, ସୀତାଙ୍କ ମୁଁ ଚାହିଁପାରୁନଥିଲ ନା, ଏତେ ଏଭଳି ଅବସ୍ଥା ନା, ଆଉ ସେଇଠି ଲକ୍ଷ୍ମଣ ଶପଥ ନେଲେ ନା, ଆଉ ମୁଁ ଆଜି ସାନ ଭାଇ ଥିଲି ବୋଲି ସେମାନେ ତାଙ୍କ ଆଦେଶ ମାନିବାକୁ ପଡ଼ିଲା, ମୁଁ ଆଉ ସାନ ହେବିନି, ମୁଁ ଏଭଳି ବଡ଼ ହେବି, ମୁଁ ବଡ଼ ଭାଇ, ବଡ଼ ଭାଇ ହେଲେ ମୁଁ ତାଙ୍କ କଥା ମାନିବିନି, ମୁଁ ମର୍ଯ୍ୟାଦା ଏତେ ପାଳନ କରିପାରିବି, ମୋତେ କଷ୍ଟ ହେଉଛି, ସେଥିପାଇଁ ସେ ତାପରଠୁ ଦେଖୁନାହାନ୍ତି, ବଳରାମୀ କହିଲେ ନା, ଆଗରୁ ସାନ ଭାଇ ଥିଲେ ନା, ସେଠି ତାଙ୍କୁ ଦୁଃଖ ଲାଗୁଛି, କିନ୍ତୁ ସୀତା କ'ଣ କହିଲେ ଜାଣିଛନ୍ତି, ପଢ଼ିଲେ ରାମାୟଣରେ ପଢ଼ନ୍ତି, ସୀତା ଆସିକି କହିଲେ ଲକ୍ଷ୍ମଣ କି ମର୍ଯ୍ୟାଦା ଏକ ଜଗତରେ ଅଛି, ପର ନାରୀକୁ ଲୋକ ଦେଖୁଛି, ତା ରୂପକୁ ସେ ମୋବାଇଲରେ ଦେଖ, ତା ମୁହଁକୁ ଦେଖ, ତା ରୂପକୁ ଭୋଗ କରୁଛି, ଦେଖ କେମିତିକା ସଂସ୍କୃତି ଆମର, କି ମର୍ଯ୍ୟାଦା, ସୀତା କହିଲେ ଲକ୍ଷ୍ମଣ ମୋର ମୁଁ ଅନ୍ତଃସତ୍ତ୍ୱା, ମୋର ଶୁଦ୍ଧତାକୁ ରାମକୁ ଜଣା, ଅଗ୍ନିଦେବକୁ ଜଣା, ତୁମକୁ ବି ଜଣା, ପୁଣି ବି ଲୋକ ଆଜି ମୋତେ କହିଛନ୍ତି ମୁଁ ହେଉଛି ଅସତୀ, ମୁଁ ଥିଲି କେଉଁଠି, ରାବଣଙ୍କ ପାଖରେ, ମୁଁ ଯଦି ରାବଣଙ୍କ ପୁରରେ ଥିଲି ମୁଁ ଅନ୍ତଃସତ୍ତ୍ୱା ନଥିଲି, ଗର୍ଭବତୀ ନଥିଲି, ଏ ରାମଙ୍କର ସନ୍ତାନ ଅଛନ୍ତି, କିନ୍ତୁ ମୁଁ ଯଦି ଆଜି ଚାଲିଯାଉଛି, କାଲି ମୋତେ ସମାଜ କହିବ ସୀତାଙ୍କର ସନ୍ତାନ ଯିଏଟା ସେଟା ରାମଙ୍କର ନୁହେଁ, ସେଟା ମୋର ମରଣ ଠାରୁ ଅଧିକା ହେଇଯିବ, ତେଣୁ ତୁମେ ଟିକେ କ'ଣ କର, କମସେ କମ୍ ଦେଖ ମୋର ଉଦରକୁ ଦେଖ, ମୁଁ ଗର୍ଭବତୀ ଅଛି, ସେ କିଛି କହୁଛି, ଲକ୍ଷ୍ମଣ କ'ଣ କହିଲେ ମା ଭାଇ ଯେତେବେଳେ ତୁମ ପାଖରେ ଥିଲେ ମୁଁ ତୁମର ପାଦ ଛଡ଼ା ଉପରୁ କିଛି ଦେଖିଲି, ତୁମ ପାଦ ଛଡ଼ା ତୁମର କୌଣସି ଅଙ୍ଗ, ତୁମ ମୁଖକୁ ମୁଁ ଦେଖିବି, ଲକ୍ଷ୍ମଣ କେବେ ମୁଖକୁ ବି ଦେଖିଲେ, ସୀତା ମୁଖ କେମିତି, ଇଏ ମର୍ଯ୍ୟାଦା କେଉଁଠି ଅଛି, ଏ ରାମଙ୍କ ରାଜ୍ୟ, ରାମ ରାଜ୍ୟରେ କ'ଣ ହେଉଛି, ଏ ମର୍ଯ୍ୟାଦା ନାହିଁ, ଗଦିକେ ଟିକେଟ ଲୋକ ଫଲୋ କରୁନାହାନ୍ତି, ଆଧୁନିକ ବିଜ୍ଞାନର କୌଶଳ ତାକୁ ଜୀବନର ଲକ୍ଷ୍ୟ ବୋଲି ଆମେ ଭାବୁଛେ, ଏ ଆମର ଜୀବନକୁ ନଷ୍ଟ କରୁଛେ, ମର୍ଯ୍ୟାଦା ତ ହିଁ ନାହିଁ, ଯେଉଁ ଧର୍ମ କିଛି ରହିବ, ଲୋକ ମର୍ଯ୍ୟାଦା ଭାଙ୍ଗିଦେଲା ମାନେ ଆବାସକ୍ତ ହେବେ, ଜଣେ କାମିର ଧର୍ମ ଗୋଟିଏ ଛାୟା, ତାର ସ୍ୱରୂପ ନାହିଁ, ଜଣେ ଅତ୍ୟନ୍ତ କାମାସକ୍ତ ବ୍ୟକ୍ତି ଯେଉଁମାନେ ଅତ୍ୟନ୍ତ କାମ ପୀଡ଼ିତ କ୍ରୋଧ ପୀଡ଼ିତ, ତାଙ୍କର ଯେଉଁ ଭକ୍ତିଟା ଗୋଟେ ଛାୟା, ଛାୟା ମାନେ ଗୋଟେ ସ୍ୟାଡୋ ରୋଲ୍ କରୁଛି, ସେ ପର୍ସନ୍ ନୁହେଁ, ତାର କିଛି ନାହିଁ, ମର୍ଯ୍ୟାଦା ନାହିଁ, ବୈଦିକ ଧର୍ମରେ ଶରୀରର କାମ ଥିଲା, ଏ ବୈଦିକ ଧର୍ମ କ'ଣ କରେ, ଗୋଟେ ବ୍ୟକ୍ତିକୁ ଶୃଙ୍ଖଳିତ କରେ, ସେମାନେ ବିବାହ ପ୍ରଥା ଥିଲା, ସୀତା କହିଥିଲେ, ସୀତା କହିଲା ପରେ ଲକ୍ଷ୍ମଣ କହିଲେ ମା ଭାଇ ଥିଲାବେଳେ ମୁଁ କେବେ ହେଲେ ଆପଣଙ୍କ ପାଦ ଛଡ଼ା କୌଣସି ଅଙ୍ଗକୁ ଦେଖିନି, ଆଜି ଭାଇ ନାହାନ୍ତି ମୁଁ ଦେଖିବି ଆପଣଙ୍କର ଉଦରକୁ, ଯେ ଆପଣ ଗର୍ଭବତୀ ଅଛନ୍ତି ବୋଲି ମୋର ବିଶ୍ୱାସ ଅଛି, ମୁଁ ଭାଙ୍ଗି ଜଣେଇ ଦେବି ସମ୍ବାଦ ପ୍ରଜାମାନଙ୍କୁ ଜଣେଇ ଦେବି। ସେଇଠି ସୀତାମାତା କହିଛି, ଦେଖ ତୁମେ ସବୁ କରିବ, ରାମକୁ ମୋର ଏମିତି ସମ୍ବାଦଟା ତୁମେ ଦେବ, କାରଣ ଲୋକମାନେ ଯୋଉ କନ୍କ୍ଲୁଜନ ଯୋଉ ଆମକୁ କାଉଣ୍ଟର କରନ୍ତି ତାର ଆନ୍ସରଟା ବାଲ୍ମୀକି ରାମାୟଣ ଅଛି, ଆଉ ଭୁଲ ନାହିଁ। ରାମଜୀ ସବୁ ଆଦର୍ଶ ସ୍ଥାପନ କରିଛନ୍ତି, କିନ୍ତୁ ସୀତାକୁ ଛାଡ଼ିବା ତାଙ୍କର ଭୁଲ ନାହିଁ, ଭୁଲ ନାହିଁ, ସୀତା ଭୁଲ ମାନୁନାହାନ୍ତି। ଆମର ଆମର ଯୋଉ ଜିନିଷଟା ଆମେ କହୁଛନ୍ତି କନ୍କ୍ଲୁଜନ ଆମେ ଧରିପାରୁନା, ପାଣ୍ଡବ ମାନେ ସୁଖ ପାଇଛନ୍ତି ନା ଦୁଃଖ ପାଇଛନ୍ତି, ସମସ୍ତେ କହିବେ ଦୁଃଖ ପାଇଛନ୍ତି। ଆଚ୍ଛା ପାଣ୍ଡବ ମାନେ କେବେ କହିଛନ୍ତି ମୁଁ ଦୁଃଖ ପାଇଛି ବୋଲି, ତୁମେ କାହିଁକି କହୁଛ ଦୁଃଖ ପାଇଛ ବୋଲି, ଦୁଃଖ ପାଇବା ଲୋକ ତ କେବେ କହୁନାହାନ୍ତି, ସେଟା ଆମକୁ ଦୁଃଖ ହେଲା ତାଙ୍କ ପାଇଁ କଣ ଥାଇପାରେ, ସିଦ୍ଧାନ୍ତକୁ ଧରିବାକୁ ପଡିବ ନା। ଆମେ କହୁଛୁ ସୀତାଙ୍କୁ ତ୍ୟାଗ କରାଗଲା, କିନ୍ତୁ ସୀତା କଣ କରୁଛନ୍ତି, ଏଇ ତ୍ୟାଗରେ ଦୁଇଟି ଜିନିଷ ଥିଲା, ଏଠି ବିପ୍ରଲମ୍ବ ରସର ଆସ୍ୱାଦନତା ଥିଲା। ସୀତାଙ୍କୁ ଯୋଉ ଛାଡ଼ିଥିଲେ ଲଙ୍କାପୁରକୁ ସୀତା ଯାଇଥିଲେ ନା, ରାମଜୀ ସେପାରେସନ ଯୋଉଟା ବିରହ ରସକୁ ଆସ୍ୱାଦନ କରୁଥିଲେ, ବର୍ତ୍ତମାନ ସୀତାଙ୍କୁ ଛାଡ଼ିଦେଲେ ନା ବାଲ୍ମୀକି ଆଶ୍ରମକୁ ଏ ବିରହ ରସ, କାରଣ ଏଇ ରସଟା କୃଷ୍ଣଙ୍କ ଲୀଳା କରିଛି, ଏ ତତ୍ତ୍ୱ କୃଷ୍ଣ ଲୀଳାରେ। ସେଥିପାଇଁ ରାଧାଙ୍କ ଠାରୁ ଗୋପୀଙ୍କ ଠାରୁ ପିତାମାତାଙ୍କ ଠାରୁ କେତେ ବର୍ଷ ରହିଲେ, ଶହେ ବର୍ଷ, ଶହେ ବର୍ଷ ଲୀଳାରେ ସେଟା ପୂର୍ଣ୍ଣ ହେଇପାରିଲାନି, ଗୌର ଅବତାର ଆସିଲେ ମାତ୍ର ବାର ବର୍ଷ, କିନ୍ତୁ ବାର ବର୍ଷ ଭିତରେ ସହସ୍ର ଯୁଗ ଭରିଗଲା ସେ ପ୍ରାସନରେ, କଣ ବୁଝିପାରୁଛନ୍ତି, ବାର ବର୍ଷ ଭିତରେ ସହସ୍ର ଯୁଗର ବୀର ଅଭାବ କେବଳ ରହିଲା, କାରଣ ଦ୍ୱାରକାରେ ରହୁଥିଲେ, ମ୍ୟାନେଜ କରିବାକୁ ପଡୁଥିଲା, ଯୁଦ୍ଧ କରିବାକୁ ପଡୁଥିଲା, ସେତେବେଳେ ଭୁଲି ଯାଉଥିଲେ, କିନ୍ତୁ ବାର ବର୍ଷ ଯୋଉ ମହାପ୍ରଭୁ ଗମ୍ଭୀରାରେ ରହିଥିଲେ କେବଳ ବିରହରେ କାନ୍ଦୁଥିଲା କୃଷ୍ଣ ବୀର, ଏଇଟା ରାମଙ୍କ ବିରହରେ, ଏଇଟା ରାମଙ୍କର ଲୀଳାରେ ସିଟ୍ସଟା ରହିଲା। ଲୋକ ଯଦି କାଉଣ୍ଟର କରିବେ ସୀତା ଛାଡ଼ିଦେବାଟା ଭୁଲ, ଭୁଲ ନାହିଁ, ସୀତା କଣ କହୁଛନ୍ତି, ମୋ ସ୍ୱାମୀ ଠିକ କରିଛନ୍ତି, ମୋ ସ୍ୱାମୀ ରାଜା ନା, ମୋତେ ଲୋକ କଳଙ୍କ ଦେବେନି, କଳଙ୍କ ଦେବେ କାହାକୁ, ରାମକୁ, ମୋ ସ୍ୱାମୀଙ୍କୁ। ସ୍ୱାମୀର କଳଙ୍କ ହଉଛି ସ୍ତ୍ରୀର କଳଙ୍କ, ସ୍ତ୍ରୀ ସ୍ୱାମୀଙ୍କର କଳଙ୍କ ପୋଛିବା ଦରକାର, ମୋ ପାଇଁ ତ ମୋ ସ୍ୱାମୀ କଳଙ୍କ ହେବେ ନା, ମୁଁ ଯଦି ପୁଣି ଜବରଦସ୍ତି ରହିବି ଅଯୋଧ୍ୟାରେ ସତୀ ବୋଲି ପ୍ରତିପାଦିତ କରିବି, ପୁଣି ମୋ ରାମଙ୍କୁ ଲୋକ କହିବେ ନା ରାମ ସ୍ତ୍ରୈଣ ବୋଲି, ମୋତେ ମୋତେ ମୋ ସ୍ୱାମୀଙ୍କର କଳଙ୍କକୁ ବୁଝିବାକୁ ପଡିବ। କହିଲେ ସମ୍ବାଦରା କହିଲ ଭାଇଙ୍କୁ ମୋତେ ଛାଡ଼ି ଦେଇଛି, ଭଲ କରିଛି, ଆଉ ମୁଁ କେବେ ଦୁଃଖ କରୁନି, କିନ୍ତୁ ଗୋଟିଏ କେବେ ପ୍ରଜାମାନଙ୍କୁ ଆକ୍ଷେପ କରିବେନି, ଦୋଷ ଦେବେନି, ପ୍ରଜା ପାଳନ କରିବେ, କାରଣ ପ୍ରଜା ପାଳନ କରିବା ରାଜାର ଧର୍ମ, ଆଉ ମୁଁ ନାରୀ ହିସାବରେ ମୋ ସ୍ୱାମୀଙ୍କର ପ୍ରଜା ହିସାବରେ ତାହେଲେ ରାଜା ହିସାବରେ ପ୍ରଜାମାନଙ୍କର ଦୁଃଖକୁ ଦୂର କରିବା ସୀତାମାତା କହୁଛନ୍ତି ରାଜାଙ୍କର ଧର୍ମ, ନହେଲେ ତାଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିବ, ସେଥିରେ ମୋର ମଙ୍ଗଳ ହବନି, ତାଙ୍କର ମଙ୍ଗଳ ହବନି, ତାଙ୍କ ଜଣ ତାଙ୍କ କ୍ୱେଶ୍ଚନ୍ ପୁଣି ଉଠିବ, ସୀତା କାନ୍ଦୁଥିଲେ କାହିଁକି କେଉଁଠି ବାଲ୍ମୀକି ଆଶ୍ରମରେ, ସୀତାଙ୍କର ଯୋଉ କ୍ରନ୍ଦନଟା କ'ଣ, ସେଟା କେଉଁ ସିଦ୍ଧାନ୍ତରେ ଯିବ, ତାହେଲେ ସୀତାଙ୍କୁ ଦୁଃଖ ହଉଥିବ, ସୀତା ଯଦି କ୍ରନ୍ଦନ ତାଙ୍କୁ ଦୁଃଖ ହଉଥିଲା ପିତା ଘରକୁ କାହିଁକି ଗଲେନି, ଜନକ ରାଜାଙ୍କ ପାଖ ଗଲେନି, ପ୍ରଶ୍ନ କରୁଛି, ଜନକ ରାଜା ରାମଙ୍କ ପାଖ କାହିଁକି ଆସିଲେ, ଆଉ ଜନକ ରାଜା ବି ରାମଙ୍କ କହିଲେ ନାଇଁ ରାମ ତୁମେ ଭୁଲ କରୁଛ, ମୋ ଝିଅ ମୋର କନ୍ୟା ଠିକ କରିଛି, ତୁମେ ଭୁଲ କରୁଛ, କାହିଁକି ତୁମେ ତ୍ୟାଗ ଦେଇଥିବା ବସ୍ତୁକୁ ସ୍ମରଣ କରୁଛ, ତୁମେ ସୀତାଙ୍କୁ ତ୍ୟାଗ କରିଦେଇଛ, ତାଙ୍କ ପାଇଁ କାମ ଛୁ କାହିଁକି, ତୁମେ ଠିକ କରୁନ, ସୀତା କାହିଁକି କାନ୍ଦୁଥିଲେ, ଏ ତତ୍ତ୍ୱ ଦେଖିବା ସୀତା କାହିଁକି କାନ୍ଦୁଥିଲେ, ଏଣେ ରାମ କାନ୍ଦୁଛନ୍ତି ସେଣେ ସୀତା କାନ୍ଦୁଛନ୍ତି, ରାମ ସୀତାଙ୍କ ପାଇଁ କାନ୍ଦୁନାହାନ୍ତି, ସୀତା ରାମଙ୍କ ପାଇଁ କାନ୍ଦୁନାହାନ୍ତି, ବାୟୁ ତ ଜଣାପଡୁଛି କି କ୍ରନ୍ଦନ ଯେମିତି ଅଗ୍ନି ତା ତାପ ଏଟା ଅଲଗା କରିହବ, ଅଗ୍ନିର ତା ତାପଟାକୁ ଅଲଗା କରିହବ, ଆପଣଙ୍କ ଶରୀରର ଛାୟାଟାକୁ ଅଲଗା କରିହବ, କରିହବନି, ସେ ଶକ୍ତି ଶକ୍ତିମାନ କେବେ ଅଭିନ୍ନ କେବେ ସେପାରେଟ କରିହବନି, କିନ୍ତୁ ଏଇ ଯୋଉ କ୍ରନ୍ଦନଟା ଏଟା ହଉଛି ବିରହ, ଏ ବିରହର ଆସ୍ୱାଦନ ହେଉଛି, ଏଠି ବିରହ ଅଛି ପ୍ରେମରେ, ବିରହ ସେପାରେସନ ଦୂରରେ ରହିବେ ପ୍ରେମଟା ପରିପକ୍ ହବ, ତତ୍ତ୍ୱଟା ସେଇଠି ରହିଛି। ଆଉ ବିରହ ସୀତାଜୀ ତାହେଲେ ଚାଲିଗଲେ, ସୀତାଜୀ ଆସିଲେନି, ସୀତା ବି ଆସିଲେ ନା, ଲଭକୋଷ ଆସିଲେ, ରାମାୟଣ କହିଲେ, ବାଲ୍ମୀକି ଆସିକି ପ୍ରମାଣ ଦେଲେ, ବାଲ୍ମୀକି କହିଲେ ମୁଁ କହୁଛି, ମୁଁ ଚିରସଞ୍ଚିତ ତପରେ ମୁଁ କହୁଛି ସୀତା ହଉଛନ୍ତି ସତୀ, ତୁ ମାନ, ତଥାପି କହିଲେ ନା ଅଗ୍ନି ପରୀକ୍ଷା ଦେବାକୁ ପଡିବ, ଅଗ୍ନି ପରୀକ୍ଷା ଦେବାକୁ ପଡିବ, ସେ ସୀତା କଣ କହିଲେ ନା ମୁଁ ଜଗତରେ ଆଉ ରହିବି, ସେ ଭୂମିରୁ ଆସିଥିଲେ ନା, ଭୂମି ଚାଲିବ, ସେଇଠି ବିରହ ରାମଜୀ ଯୋଉ ରହିଲେ ବିରହରେ ରହିଲେ, ଏଇ ବିରହଟା କ୍ରିଷ୍ଣ ବିଳାସ ଆସିଲା ସେ ବିରଟା କେମିତି ମୋର ତ ସମୟ ନାହିଁ ମୁଁ କହିଦେଉଛି ଖାଲି ଆପଣ ଶୁଣିଥିବେ ଗୋଟେ ଭଜନ ଓଡ଼ିଆରେ ଅଛି ଆମ କବିମାନେ ଲେଖିଲେ କୃଷ୍ଣର ଗମନ ଦେଖି ଛନ ଛନ ଜାଣିନା ଦେଖ ଆଉ ଓଡ଼ିଆ ସେଠି ଶୁଣିନଥିଲି କୃଷ୍ଣର ଗମନ ଦେଖି ଛନ ଛନ ହୋଇ ସକଳ ଗୋପାଙ୍ଗନା ଗୁରୁ ଗୌରବ ପାରି ନ ପାରନ୍ତି ଆରତୀ ସକଳ ନୟନା ଏ ରାମଲୀଳାଟାକୁ ଗୋପୀମାନେ ମାଥୁର ବିରହରେ ଲଗେଇଛନ୍ତି ଆମେ ଓଡ଼ିଆ ନା ଆମେ କୃଷ୍ଣଲୀଳା ଲଗେଇବାକୁ ପଡ଼ିବ ଆଉ ପାଞ୍ଚ ମିନିଟ୍ ମୁଁ ସମୟ ନେବି ଯେତେବେଳେ ଅକୁର ନେଇକି ଯାଉଛନ୍ତି ରାମଲୀଳା ମନେ ପଡ଼ିଯାଉଛି କାହାର ଗୋପୀମାନେ ଗୁରୁ ଗୌରବ ସେ କିଛି ମାନୁନାହାନ୍ତି ସିଧା ଆମେ ଅକୁର ରଥରେ ଆଗରେ ଠିଆ ହେଇଯାଉଛନ୍ତି ସେଇଠି ସେ କହୁଛନ୍ତି ବିନା ଦୋଷେ ରୋଷେ ନାଶ କରିଯାଅ ନହୁ ଗୋପୀ କୁଳ ପୁତନା କୃଷ୍ଣ ତୁମେ କଣ କରୁଛ ଏ ଗୋପୀ କୁଳ କଣ ପୁତନା କରିଦେଲେ କି ଗୋଟେ ପୁତନାଙ୍କ ମାରିଥିଲ ବର୍ତ୍ତମାନ କେତେ ଆମେ ଆମେ କଣ ପୁତନା ବଢ଼ିଗଲେ ଆମକୁ ତ୍ୟାଗ କରିଦେଉଛ ମାରି ଆମକୁ କୃଷ୍ଣ କଣ ମାରିକି ଯାଉଥିଲେ ଗୋପୀମାନଙ୍କୁ ଗୋପୀମାନଙ୍କୁ ଲାଗୁଥିଲା ଯେ ବିରହ ଛାଡ଼ିକି ପଳଉଛନ୍ତି ନା ଆଉ ଆମେ ତୁମେ ମାରିଦେଉଛ ଦଶରଥ ସୁତ ପ୍ରାୟ ନନ୍ଦ ସୁତ କରୁଛ ତ ଜାଣି ବିଚାର ସେ ଛାଡ଼ି ଥିଲେ ତ ନାୟକ ନାୟିକା ତୁମେ ତ ଛାଡ଼ୁଛ ଅପାର ଦଶରଥଙ୍କର ପୁତ୍ର ଯେମିତି ତୁମ ସ୍ୱଭାବ ସେମିତି ଏଠି ରାମଙ୍କୁ କୃଷ୍ଣଙ୍କ ଗୋପୀମାନେ ତୁଳନା କରୁଛ ଦଶରଥ ପୁତ୍ର ଛାଡ଼ି ଦେଇଥିଲେ କାହାକୁ ତାଙ୍କ ନାୟିକାକୁ ଛାଡ଼ିଥିଲେ କାହାକୁ ସୀତାଙ୍କୁ କିନ୍ତୁ ତୁମେ ଅପାର ନାୟିକାକୁ ଛାଡ଼ିକି ଯାଉଛ ତୁମର ସମାନ ବନ୍ଧୁ ଅଛି ତୁମର ସମାନ ବୁଦ୍ଧି ଅଛି ମାନେ ଗୋପୀମାନେ ଆକ୍ଷେପରେ ରାମଙ୍କୁ କୃଷ୍ଣ ରାମଙ୍କର କଥା କହୁଛନ୍ତି କୃଷ୍ଣ ସିଏ ସେ ତ ବଧି ଥିଲେ ବାଳିକୁ ସିଏ ଗୋଟେ ବାଳିକି ବଧି ଥିଲେ କିଏ ରାମ ରାମ ବାଳିବଧ କଥା କାହିଁକି କହିଲା ତୁମେ ଅନ୍ୟ ପଛରୁ ମାରିଛ କହିଲେ ନା ପଛରୁ ମାରିଛ ସେଇଟା ଦେଖିକି କହୁଛନ୍ତି ଓଡ଼ିଆରେ ଗୋଟେ ନାହିଁ ଦେଖିକି କହିବା ଗୋପୀମାନେ ବେଶୀ ଦେଖିକି କୁହନ୍ତି କୃଷ୍ଣ ତୁମେ ଗୋଟେ ବାଳିକି ମାରିଛ କିନ୍ତୁ ବର୍ତ୍ତମାନ ତୁମେ ଜାଣିପାରୁନ ତୁମେ ଯେତେ ବାଳି ମାରି ଯାଉଅଛ ମନେ ହେଜି ପାରୁ ନାହଁ କି ରାମ ତ ଗୋଟିଏ ବାଳିକି ମାରିଥିଲେ ତୁମେ ବର୍ତ୍ତମାନ କେତେ ବାଳିକି ମାରୁଛ ଆମେ ବାଳି ଗଲୁ ଆମେ କଣ ଭୁଲି କରୁଛ ଆମ ପଛରୁ ମାରିକି ତୁମେ ଯାଉଛ ଏ ପ୍ରେମରେ ବିରହ ସେ କହୁଛନ୍ତି ତୁମେ କୃଷ୍ଣଚନ୍ଦ୍ର ସେ ଯେ ରାମଚନ୍ଦ୍ର ଏଣୁ ମିତ୍ର ଗୁଣ ବହୁଛ ସେ କୃଷ୍ଣଚନ୍ଦ୍ର ସେ ରାମ ତୁମର ମିତ୍ର ଗୁଣ ଅଛି ଆଉ ତୁମର ବନ୍ଧୁ ଗୁଣ ଅଛି ସେତା ତ ମାତ ଛାଡ଼ି ବନେ ଗଲେ ସିଏ ମାଆକୁ ଛାଡ଼ିଲେ ବାପକୁ ଛାଡ଼ିଲେ ତା ତ ମାତକୁ ଛାଡ଼ିକି ବଳକୁ ଗଲେ ତୁମେ ବି ବର୍ତ୍ତମାନ ଭାଇକି ନେଇକି ବଣକୁ ଯାଉଛ ଆଉ ସିଏ ବି ଭାଇକି ନେଇକି ଭାତକୁ ନେଇକି ବଣକୁ ଯାଇଥିଲେ କାହାକୁ ଲକ୍ଷ୍ମଣ ନେଇକି ବଳକୁ ଯାଇଥିଲେ ତୁମେ ବି ଭାଇକି ନେଇକି ବଣକୁ ପଳଉଛ ତୁମର ଗୋଟେ ଭୁଲ ରହୁଛି ସେ ସିଏ କହୁଛନ୍ତି ତୁମର ରାମକୃଷ୍ଣଙ୍କ ଭିତରେ ତୁମର ଗୋଟିଏ ଭୁଲ ରହୁଛି ସିଏ ସିଏ ଯାହା କରିଛନ୍ତି ତୁମେ ତାଠୁ ଅଧିକା କାମ କରିସାରିଲେଣି କିନ୍ତୁ ସିଏ ଗୋଟେ କରିଛନ୍ତି ତୁମେ ଗୋଟେ କାମ କରୁନ ସିଏ ସୀତାଙ୍କୁ ସଙ୍ଗରେ ନେଇକି ଯାଇଥିଲେ କିନ୍ତୁ ତୁମେ ଆମ ମାନଙ୍କୁ ଛାଡ଼ିକି ଯାଉଛ ଏଇଟା ହେଉଛି ତୁମର ଭୁଲ ସମାଜ ରାମ ସୀତାଙ୍କୁ ଧରିକି ଯାଇଥିଲେ ତୁମେ କିନ୍ତୁ ଆମକୁ ଛାଡ଼ିକି ଯାଉଛ ଏଇ ଲୀଳାଟିକୁ ଆମର ଆଚାର୍ଯ୍ୟମାନେ ଆମର ଓଡ଼ିଆ ମାନେ ରାମ ଆଉ କୃଷ୍ଣଙ୍କର ଲୀଳା ସଂଯୋଗ କରିଛନ୍ତି ତେଣୁ ସମୟ ଆମର ହେଇଗଲାଣି ରାମଙ୍କର ତ ବହୁତ ଅନନ୍ତ ହେଇଗଲା ତେବେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଯାଇଥିଲେ ନା ବହୁ ରାମ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମହାପ୍ରଭୁ ତାଙ୍କ ଘରକୁ ଗଲେ ଭୋଜନ କରିବା ପାଇଁ କହିଲେ ସେ ଆମନ୍ତ୍ରଣ କରିଦେଲେ ରୋଷେଇ କଲେ ଆଉ ଭୋଜନ କରୁନାହାନ୍ତି ମହାପ୍ରଭୁ କହିଲେ କାହିଁକି ପାପ କରୁନ କାହିଁକି ନା ତାଙ୍କୁ ରାବଣ ନେଇଯାଇଛନ୍ତି ମୁଁ ସେ ବିରହରେ ମୁଁ କେବେ ମୋ ବିରହରେ ସ୍ୱର ଜଳୁଛି ମୁଁ ରୋଷେଇ କରି ଭୋଜନ କରିବିନି ପାକ କରିବିନି ମହାପ୍ରଭୁ ଯେତେବେଳେ ସେ ସଙ୍ଗୀତାକୁ ପାଇଲେ ବ୍ରହ୍ମସଂହିତା ସେ ଗ୍ରନ୍ଥକୁ ଧରିକି ଆସିଲେ ପୁରାଣକୁ ସେତେବେଳେ ତାକୁ କହିଲେ ନା ସୀତାଙ୍କୁ ରାବଣ ସ୍ପର୍ଶ କରିନାହାନ୍ତି ଛାୟା ସୀତାଙ୍କୁ ସ୍ପର୍ଶ କରିଛନ୍ତି ପ୍ରକୃତ ସୀତାଙ୍କୁ ଅଗ୍ନିଦେବଙ୍କୁ ଅର୍ପଣ କରିଛନ୍ତି ସେ ବ୍ରାହ୍ମଣ ସେ ଯୋଉ ବ୍ରାହ୍ମଣ ଥିଲେ ରାମ ନାମ କରୁଥିଲେ ସେ ଚୈତନ୍ୟ ମହାପ୍ରଭୁଙ୍କର ସଂସ୍ପର୍ଶରେ କୃଷ୍ଣ ନାମ କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ସବୁ ଅବତାର ଏଠିକି ଆସିଥିଲେ ଚୈତନ୍ୟ ମହାପ୍ରଭୁ ଲୀଳାରେ ଚୈତନ୍ୟ ମହାପ୍ରଭୁ ଲୀଳାରେ ମୁରାରୀ ଗୁପ୍ତ ସେଥିରେ ହନୁମାନ ପ୍ରେମ ପାଇବା ପାଇଁ ଆସିଥିଲେ ମହାପ୍ରଭୁ ପ୍ରେମ ଦେଉଛନ୍ତି ମୁରାରୀ ଗୁପ୍ତ ହନୁ ବହୁ ଭକ୍ତମାନେ ସବୁ ମହାପ୍ରଭୁଙ୍କର ସଂସ୍ପର୍ଶରେ ଆସିକି କୃଷ୍ଣ ନାମ କରିଥିଲେ ତେଣୁ ଆମର ସମୟ ହେଇଗଲାଣି ଅଭିଷେକ ହେବେ ମୁଁ ଆଉ ରାମଜୀଙ୍କର କଥା ବେଶୀ କ'ଣ କହିବି ତେବେ ଏତିକି ଆମ ରାମଜୀଙ୍କ ପାଖରୁ ଶିଖିବାକୁ ପଡ଼ିବ ସ୍ୱସ୍ଥିତି ହିସାବରେ ଆମର ଯେଉଁ ଯେଉଁ ସ୍ଥିତି ଅଛି ସ୍ଥିତି ହିସାବରେ ଜଣେ ମର୍ଯ୍ୟାଦା ପାଳନ କରିବ ମର୍ଯ୍ୟାଦା ଲଙ୍ଘନ କଲେ ଭକ୍ତ ହେଲେ ବି ମର୍ଯ୍ୟାଦା ଲଙ୍ଘନ କରିବା ମହାପ୍ରଭୁ ସୁଖୀ କରିପାରିବ ନାହିଁ କି ଭାବିବା ଉଚିତ ମୁଁ ଭକ୍ତ ହେଇଗଲେ ମୁଁ ଯାହା ବି କଲେ ମୋତେ ଭଗବାନ ମିଳିବେ ନାହିଁ ମର୍ଯ୍ୟାଦା ଯଦି ବି ଆମେ ପାଳନ ନ କରିପାରିବା ଆମେ ଭଗବାନଙ୍କର ଲୀଳାରେ ପ୍ରବେଶ କରିପାରିବା କିନ୍ତୁ ଭଗବାନଙ୍କ ଲୀଳାରେ ତୁମେ ମର୍ଯ୍ୟାଦା ପାଳନ ନ କଲେ ତୁମେ ଜଣେ ଦୁରାଚାରୀ ବା ସହଜିଆ ହେଇଯିବ ତୁମେ ସହଜିଆ ହେଇଗଲେ ଆଉ ତୁମେ ଲୀଳାରେ ପ୍ରବେଶ କରିପାରିବ ତୁମେ ତତ୍ତ୍ୱ ଜାଣିପାରିବ ତୁମେ କ'ଣ ହବ ଆଉ ପ୍ରେମ ପାଇବାର ଅଧିକାରୀ ହେଇପାରିବନି ମହାପ୍ରଭୁ ସେଥିପାଇଁ ଚୈତନ୍ୟ ମହାପ୍ରଭୁ ପ୍ରେମ ଦେବା ପୂର୍ବରୁ କୃଷ୍ଣ ଆସିଥିଲେ ଲୀଳା କରିକି ଗଲେ କୃଷ୍ଣ ପୂର୍ବରୁ ରାମ ଆସିଥିଲେ ମର୍ଯ୍ୟାଦା ସ୍ଥାପନ କରିକି ରାମଜୀଙ୍କ ପାଖରେ ମର୍ଯ୍ୟାଦା ଯେମିତି ଆମେ ସାଧୁ ହେଇଛୁ ଆମେ ସାଧୁର ମର୍ଯ୍ୟାଦା ରଖିବୁ ଆପଣମାନେ ଗୃହୀ ହେଇଛନ୍ତି ଗୃହୀର ମର୍ଯ୍ୟାଦା ରଖିବୁ ଏଇଟା ଗମ୍ଭୀର ଜିନିଷ ରାମ ଗୁରୁ ଗମ୍ଭୀର ମର୍ଯ୍ୟାଦାକୁ ସବଳ ରଖିବାକୁ ପଡିବ ସାଧୁର ମର୍ଯ୍ୟାଦା ସାଧୁ ଆମେ ଭକ୍ତ ହେଇଛେ ଭଗବାନଙ୍କର ଭକ୍ତ ହେଇଛେ ଆମର କଥା ଭାଷା ଚାଲି ଚଳନ ଆଚରଣ ମର୍ଯ୍ୟାଦା ବିହୀନ କେବେ ହେବା ଉଚିତ ନୁହେଁ ଏଥିରେ ଗୁରୁ ପରମ୍ପରା ଆଚାର୍ଯ୍ୟ ମାନେ ସମସ୍ତେ ଅସନ୍ତୁଷ୍ଟ ହେବେ ଆମକୁ ଏଇଟା ଯେଉଁଟା ଭଲ ଲାଗେ ସେଇଟା ଧର୍ମ ନୁହେଁ ଆମକୁ ବହୁତ ଜିନିଷ ଭଲ ଲାଗୁନି କିନ୍ତୁ କରିବାକୁ ପଡ଼େ ଏଇଟା ମର୍ଯ୍ୟାଦା ରାମଜୀ ଆମକୁ ମର୍ଯ୍ୟାଦା ଶିଖାଉଛନ୍ତି ସେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଆଜି ରାମଜୀଙ୍କର ଆମେ ଗୃହ ପ୍ରାର୍ଥନା କରିବା ସୀତାମାତାଙ୍କର ଲକ୍ଷ୍ମଣଙ୍କର ହନୁମାନଙ୍କର ସମସ୍ତେ କିଭଳି ଦଶାମାନଙ୍କୁ ଏଇ ଦଶାମାନଙ୍କୁ ବଦ୍ଧ କରିବା ପାଇଁ ଯୋଜନା ହେଇଥିଲା ଯିଏ ଦେବତାମାନଙ୍କୁ ପୀଡ଼ା ଦେଉଥିଲେ କିନ୍ତୁ ଆମ ହୃଦୟ ଭିତରେ ଯେଉଁ ଆସୁରିକ ଭାବ ରହିଛି ଯେଉଁ ଆସୁରିକ ଭାବନା ଗୁଡ଼ିକ ରହିଛି ରାମଜୀ କୃପା କରିକି ଏଇ ହନୁମନ୍ତ ଲକ୍ଷ୍ମଣ ସୁଗ୍ରୀବଙ୍କ ସହାୟତାରେ ଆମର ଅନ୍ତର ଥିବା ଏଇ ରାବଣ ଭଳି ଭାବନାକୁ ବିଦୂରିତ କରନ୍ତୁ ଗୁରୁ ବୈଷ୍ଣବଙ୍କର ସେବା ଆମେ କରିପାରିବା ଏଇ ପ୍ରାର୍ଥନା କରି କଥାକୁ ଆମେ ବିଶ୍ରାମ ଦେବା ଜୟ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଭଗବାନ କି ଜୟ ସୀତା ମାତା କି ଜୟ ଲକ୍ଷ୍ମଣ ଭଗବାନ କି ଜୟ ହନୁମାନଜୀ ମହାରାଜ କି ଜୟ ଶ୍ରୀଲ ପ୍ରଭୁପାଲଜୀ ମହାରାଜ କି ଜୟ ଶ୍ରୀ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ ସମ୍ବିତ ବୈଷ୍ଣବ ଭକ୍ତବୃନ୍ଦ କି ଜୟ ନିତାଏ ଗୌର ପ୍ରେମାନନ୍ଦେ ହରି ହରି ହରେ କୃଷ୍ଣ।